ମୁଁ ଶାନ୍ତିଲତା ଜେନା କହୁଛି, 9 ନମ୍ବର ୱାର୍ଡ ରଙ୍ଗମାଟିଆ ତଳ ସାହିରୁ। ଆମର ଏଠି ବର୍ଷା ଦିନରେ ଡ୍ରେନ୍ ପାଇଁ ବହୁତ ଅସୁବିଧା ହେଉଛି। ଡ୍ରେନ୍ ଚୋକ୍ ହେଇଯାଇଛି, ସଫା ହେଇଥିଲା ମଝିରେ କିନ୍ତୁ ଏବେ ପୁଣି ଥରେ ଚୋକ୍ ହେଇଯାଇଛି। ଯାହା ବଦଳରେ ବର୍ଷା ଯେହେତୁ ହେଉଛି, ବର୍ଷାର ପାଣି ସବୁ ଡ୍ରେନ୍ ଉପରେ ଓଭରଫ୍ଲୋ କରିକି ବାହାରୁଛି। ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ଆମେ ହଉଛୁ। ଦୟାକରିକି ଯଦି ଡ୍ରେନ୍ଟାକୁ ଯଦି ଟିକେ ସମ୍ପୂର୍ଣ୍ଣ ଭାବରେ ସଫା କରିଦିଅନ୍ତା କି ମରାମତି କରିଦିଆ ଯାଆନ୍ତା, ତାହେଲେ ଆମେ ବହୁତ ଖୁସି ହୁଅନ୍ତୁ।